ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସୁଚିସ୍ମିତା ସାହୁ। ମୁଖ୍ୟ ସମ୍ବାଦ, ଉପରାଷ୍ଟ୍ରପତି ପଦ ପାଇଁ ଦିଲ୍ଲୀର ନୂତନ ସଂସଦ ଭବନରେ ଚାଲିଛି ମତଦାନ। ଆଦିବାସୀ ବହୁଳ ଅଞ୍ଚଳରେ ଶିକ୍ଷାର ଉନ୍ନତିର ସମୀକ୍ଷା କଲେ ରାଜ୍ୟପାଳ। ଘରୋଇ ହିଂସା ଓ ମହିଳାଙ୍କ ସୁରକ୍ଷା ସମ୍ପର୍କିତ ରାଜ୍ୟସ୍ତରୀୟ ପ୍ରଶିକ୍ଷଣ ଶିବିରକୁ ଉଦ୍ଘାଟନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଏବଂ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଆଜିଠାରୁ ବର୍ଷା ଲାଗି ରହିବା ନେଇ ପାଣିପାଗ କେନ୍ଦ୍ରର ସୂଚନା। ଦିଲ୍ଲୀର ନୂତନ ସଂସଦ ଭବନରେ ଉପରାଷ୍ଟ୍ରପତି ପଦ ପାଇଁ ଭୋଟ୍ ଗ୍ରହଣ ଜାରି ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପ୍ରଥମେ ନୂଆ ସଂସଦ ଭବନକୁ ଯାଇ ମତଦାନ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ, ଅଶ୍ୱିନୀ ବୈଷ୍ଣବ, ଜିତେନ୍ଦ୍ର ସିଂହ, ପ୍ରହଲ୍ଲାଦ ଯୋଶୀ, ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ, ଜେଡିଏସ୍ ସାଂସଦ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍ଡି ଦେବେଗୌଡ଼ା, ରାଜ୍ୟସଭାର ବିରୋଧୀ ଦଳ ନେତା ତଥା କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଗେ, ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧି, ବରିଷ୍ଠ କଂଗ୍ରେସ ସାଂସଦ ସୋନିଆ ଗାନ୍ଧି, ଡିଏମ୍କେ ସାଂସଦ ଦୟାନିଧି ମାରାନ, ସମାଜବାଦୀ ପାର୍ଟି ସାଂସଦ ରାମଗୋପାଳ ଯାଦବ ଏବଂ ଜେଡିୟୁ ସାଂସଦ ସଞ୍ଜୟ ଝା ମତଦାନ କରିଛନ୍ତି। ଗୋପନ ବାଲଟ ପେପରରେ ସାଂସଦମାନେ ଭୋଟ୍ ଦେଉଛନ୍ତି। ମତଗ୍ରହଣ ଅପରାହ୍ନ 5ଟା ପର୍ଯ୍ୟନ୍ତ ଚାଲିବ। ସନ୍ଧ୍ୟା 6ଟାରେ ଭୋଟ୍ ଗଣତି କରାଯାଇ ଫଳାଫଳ ଘୋଷଣା କରାଯିବ। ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ଏନ୍ଡିଏ ପକ୍ଷରୁ ସିପି ରାଧାକ୍ରିଷ୍ଣନ ଏବଂ ଇଣ୍ଡି ମେଣ୍ଟରୁ ସୁପ୍ରିମ୍କୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍ ପି ସୁଦର୍ଶନ ରେଡ୍ଡି ଉପରାଷ୍ଟ୍ରପତି ପଦ ନିମନ୍ତେ ପ୍ରାର୍ଥୀ ହୋଇଛନ୍ତି। ଆଦିବାସୀ ବହୁଳ ଅଞ୍ଚଳରେ ଶିକ୍ଷାର ପ୍ରସାର ପାଇଁ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ବମ୍ପାଟି ଗୁରୁତ୍ୱାରୋପ କରିଛନ୍ତି। ସୁନାବେଡ଼ାସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପରିଦର୍ଶନ କରି ରାଜ୍ୟପାଳ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ନରସିଂହ ଚରଣ ପଣ୍ଡା ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନଙ୍କ ସହିତ ଏହି ଅଞ୍ଚଳରେ ଶିକ୍ଷାର ବିକାଶ ପାଇଁ ଆଲୋଚନା କରିଛନ୍ତି। କୋରାପୁଟ ଜିଲ୍ଲା ଗସ୍ତର ଦ୍ୱିତୀୟ ଦିନରେ ଆଜି ରାଜ୍ୟପାଳ ରାଜକୋଟ ଗ୍ରାମକୁ ଯାଇ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳାମାନଙ୍କ ଦ୍ୱାରା ପରିଚାଳିତ ଏକ ମିଲେଟ୍ ପ୍ରୋସେସିଂ ୟୁନିଟ୍ ବୁଲି ଦେଖିଥିଲେ। ଏହାଦ୍ୱାରା ସେମାନଙ୍କର ସାମାଜିକ ଆର୍ଥିକ ପରିବର୍ତ୍ତନରେ କିପରି ସହାୟକ ହୋଇପାରିଛି ସେ ସମ୍ପର୍କରେ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳାମାନଙ୍କ ସହିତ ଆଲୋଚନା କରିଥିଲେ। ଆଜି ଅପରାହ୍ନରେ ରାଜ୍ୟପାଳ ଦେଓମାଳି ପର୍ଯ୍ୟଟନସ୍ଥଳୀ ବୁଲି ଦେଖିବାର କାର୍ଯ୍ୟକ୍ରମ ରହିଛି। ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଭୁବନେଶ୍ୱର ଲୋକସେବା ଭବନ କନ୍ଭେନ୍ସନ୍ କେନ୍ଦ୍ରଠାରେ ଘରୋଇ ହିଂସାରୁ ମହିଳାଙ୍କୁ ସୁରକ୍ଷା ଅଧିନିୟମ 2005 ଏବଂ ଯୌତୁକ ନିଷେଧ ଅଧିନିୟମ 1961 ସମ୍ପର୍କରେ ଏକ ରାଜ୍ୟସ୍ତରୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କାର୍ଯ୍ୟକ୍ରମରେ ଘରୋଇ ହିଂସା ଉପରେ ଗୁରୁତ୍ୱ ଦେଇ ମୋବାଇଲ୍ ଏବଂ ସାମାଜିକ ଗଣମାଧ୍ୟମରୁ ଦୂରେଇ ରହିବାକୁ ଆହ୍ୱାନ ଦେଇଛନ୍ତି। ବୈଠକରେ ମହିଳାଙ୍କ ସୁରକ୍ଷା ସମ୍ପର୍କିତ ଆଇନଗୁଡ଼ିକ ଉପରେ ବିସ୍ତୃତ ଭାବରେ ଆଲୋଚନା ହୋଇଥିଲା। ଓଡ଼ିଶା ପୁଲିସ୍ ପକ୍ଷରୁ ମଧ୍ୟ ଭୁବନେଶ୍ୱରସ୍ଥିତ ପୁଲିସ୍ ଭବନଠାରେ ମହିଳାଙ୍କ ସୁରକ୍ଷା ସମ୍ପର୍କିତ ରାଜ୍ୟସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହେଉଛି। ଜରୁରୀକାଳୀନ ସେବା ଦିବସ ଆଜି ପାଳନ କରାଯାଉଛି। ପ୍ରତିବର୍ଷ ସେପ୍ଟେମ୍ବର ମାସ 9 ଦିନ ଜାତୀୟ ସ୍ୱାସ୍ଥ୍ୟସେବା ଓ ଜରୁରୀକାଳୀନ ସେବାର ସାହସୀ ପୁରୁଷ ଓ ମହିଳାଙ୍କୁ ସମର୍ଥନ କରିବାରେ ଏବଂ ସ୍ୱୀକୃତି ଦେବାରେ ଏହି ଦିବସ ସାହାଯ୍ୟ କରିଥାଏ। 2016 ଟମ୍ସ କ୍ଲବ୍ 999 ଜଣ ସେବାକର୍ମୀ ଓ ମହିଳାଙ୍କୁ ସମ୍ମାନିତ କରିବା ପାଇଁ ବିଶେଷ ଦିନ ସ୍ଥିର କରିବାକୁ ଚାହିଁଥିଲେ। ଯୁକ୍ତରାଷ୍ଟ୍ର ଗଣରାଜ୍ୟ ଓ ଅନ୍ୟ କେତେକ ଦେଶରେ ମଧ୍ୟ ଏହି ଦିବସ ପାଳନ କରାଯାଇଥାଏ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସୁଭଦ୍ରା ଯୋଜନାରୁ ବାଦ୍ ପଡ଼ିଥିବା ହିତାଧିକାରୀମାନଙ୍କୁ ଏହି ଯୋଜନାରେ ସାମିଲ କରିବା ପାଇଁ ଆସନ୍ତାକାଲି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଭୁବନେଶ୍ୱରରେ ଅନୁଷ୍ଠିତ ହେବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ସୂଚନା ଅନୁସାରେ ମହିଳା ଓ ଶିଶୁ କଲ୍ୟାଣ ବିଭାଗ, ପରିବହନ, ଖାଦ୍ୟ ଯୋଗାଣ ଓ ସ୍ୱାସ୍ଥ୍ୟ ବିଭାଗ ଆବଶ୍ୟକୀୟ ତଥ୍ୟ ଆଧାରରେ ବାଦ୍ ପଡ଼ିଥିବା ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରିବା ପାଇଁ ପଦକ୍ଷେପ ନିଆଯିବ। ଏତଦ୍ବ୍ୟତୀତ ସୁଭଦ୍ରା ଯୋଜନାର ନିୟମାବଳୀ ଅନୁସାରେ ଅଯୋଗ୍ୟ ହିତାଧିକାରୀମାନଙ୍କୁ ଚିହ୍ନଟ କରିବା ସହିତ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ବୈଠକରେ ଆଲୋଚନା ହେବ ବୋଲି ଆମ ସମ୍ଭାଦଦାତା ଜଣାଇଛନ୍ତି। ନବରଙ୍ଗପୁର ଜିଲ୍ଲା ଉମରକୋଟ ଉପଖଣ୍ଡ ଚିକିତ୍ସାଳୟରେ ଅନୁଷ୍ଠିତ ସ୍ୱଚ୍ଛ ଭାରତ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଅଂଶଗ୍ରହଣ କରିଥିଲେ। ସ୍ୱଚ୍ଛ ଭାରତ ଅଭିଯାନ ଅଧୀନରେ ଚିକିତ୍ସାଳୟ ପରିସରରେ ସଫେଇ ଅଭିଯାନ ଅନୁଷ୍ଠିତ ହୋଇଥିଲା। ଏକ୍ ପେଡ଼ ମା କେ ନାମ ଅଭିଯାନ ଅଧୀନରେ ମନ୍ତ୍ରୀ ଶ୍ରୀ ଗଣ୍ଡ ଚିକିତ୍ସାଳୟ ପରିସରରେ ବୃକ୍ଷରୋପଣ କରିଥିଲେ। ସୁଭଦ୍ରା ଯୋଜନାର ନିୟମାବଳୀ ଅନୁସାରେ ଅଯୋଗ୍ୟ ହିତାଧିକାରୀମାନଙ୍କୁ ଚିହ୍ନଟ କରିବା ପାଇଁ ଆସନ୍ତାକାଲି ବୈଠକ ବସୁଛି। ଏ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କୁହନ୍ତି,
ଯୋଗ୍ୟ ହିତାଧିକାରୀ ଗୋଟେ ବି ବଞ୍ଚିତ ହବନି। ଯୋଉ ସମୟରେ ଆମ ପାଖେ ପ୍ରମାଣିତ ତଥ୍ୟ ଆସୁଛି ତ ଆମେ ତାଙ୍କୁ ନୂଆରେ ଯୋଡୁଛୁ। ତେଣୁ ମୁଁ ଭାବୁଛି ଯୋଉ ତିନି ଡିପାର୍ଟମେଣ୍ଟକୁ ଆମେ କ୍ଲାରିଫିକେସନ ମାଗିଛୁ, ଆସନ୍ତା କାଲି ସୁଭଦ୍ରାର ରିଭ୍ୟୁ ଅଛି, ଆସିଲା ପରେ ତା ତଥ୍ୟ ମୁଁ ମିଡିଆକୁ ଦେବି।
ଜିଏସ୍ଟି ପରିଷଦ ବୈଠକରେ ଅନେକ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରାଯାଇଥିବାରୁ ବିଭିନ୍ନ ମହଲରେ ସନ୍ତୋଷ ପ୍ରକାଶ ପାଇଛି। ଏହି ପଦକ୍ଷେପ ଦ୍ୱାରା ଦୁର୍ବଳ, ନିମ୍ନ ମଧ୍ୟବିତ୍ତ ଏବଂ ସବୁ ବର୍ଗର ଲୋକ ଉପକୃତ ହୋଇପାରିବେ। ବରଗଡ଼ ଜିଲ୍ଲାରେ ବ୍ୟବସାୟ କ୍ଷେତ୍ରରେ ଜିଏସ୍ଟି ସଂସ୍କାରମୂଳକ ପଦକ୍ଷେପକୁ ସ୍ୱାଗତ କରାଯାଇଛି। ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଓ ଲୋକଙ୍କ ଆବଶ୍ୟକ ସାମଗ୍ରୀ ଉପରେ ଜିଏସ୍ଟି ପରିମାଣ ହ୍ରାସ କରାଯାଇଥିବାରୁ ଜନସାଧାରଣରେ ଖୁସି ବ୍ୟକ୍ତ କରାଯାଇଛି। ବରଗଡ଼ ଜିଲ୍ଲା ଅଧିବାସୀ ଡକ୍ଟର ଗିରିଶ ଚନ୍ଦ୍ର ଦାସ ପ୍ରତିକ୍ରିୟାରେ ଆକାଶବାଣୀକୁ କହିଛନ୍ତି,
ଏଇଟା ନିଶ୍ଚିତ ଭାବରେ ଗୋଟେ ଐତିହାସିକ, ବରଂ ମୁଁ କହିବି ଭାରତୀୟ ଅର୍ଥନୀତି ପାଇଁ ଏଇଟା ଏକ ଯୁଗାନ୍ତକାରୀ ପଦକ୍ଷେପ। ଭାରତୀୟ ଅର୍ଥନୀତି ବିଶ୍ୱର ଦ୍ରୁତତମ ଅର୍ଥନୀତି ଭାବରେ ପରିଗଣିତ ହୋଇଛି ଏବଂ ସେ ଧାରା ଅବ୍ୟାହତ ରହି ଜିଏସ୍ଟି ସ୍ଲାବ ପରିବର୍ତ୍ତନ ପାଇଁ ଭାରତୀୟ ବଜାର ଅର୍ଥନୀତି ନିଶ୍ଚିତ ଭାବରେ ସଶକ୍ତ ହେବ ଏବଂ ତା ସହିତ ଭାରତର ଅର୍ଥନୈତିକ ଅଭିବୃଦ୍ଧି ହାରକୁ ମଧ୍ୟ ଅନେକ ମାତ୍ରାରେ ତ୍ୱରାନ୍ୱିତ କରିବାର ଆଶା କରାଯାଉଛି। ଏହାଛଡ଼ା ଆଜିକାଲିର ବୈଶ୍ୱିକ ରାଜନୈତିକ ସମୀକରଣର ଯୋଉ ଅନିଶ୍ଚିତତା ରହିଛି ଏବଂ ତଜ୍ଜନିତ ଅର୍ଥନୈତିକ ଅନିଶ୍ଚିତତା, ତାହା ମଧ୍ୟ ଏହି ଯୋଉ ଜିଏସ୍ଟି ସମ୍ପର୍କିତ ନିଷ୍ପତ୍ତି ଦ୍ୱାରା ଅନେକ ମାତ୍ରାରେ ଇମ୍ପାକ୍ଟେଡ୍ ବା ପ୍ରଭାବିତ ହେବାର ସମ୍ଭାବନା ରହିଛି।
ଖୋର୍ଦ୍ଧା ଜିଲ୍ଲାରେ ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମ ଗତକାଲିଠାରୁ ଆରମ୍ଭ ହୋଇଛି। ପ୍ରଶାସନିକ ବ୍ୟବସ୍ଥାକୁ ଅଧିକ ସରଳୀକରଣ କରାଯିବା ସହ କଲ୍ୟାଣକାରୀ ଯୋଜନାଗୁଡ଼ିକର ସୁଫଳ ପ୍ରକୃତ ହିତାଧିକାରୀଙ୍କ ପାଖରେ ପହଞ୍ଚାଇବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ। ଜିଲ୍ଲାର ପ୍ରତ୍ୟେକ ବ୍ଲକରେ ଏଭଳି କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। ଜିଲ୍ଲାପାଳ ଅମ୍ରିତ ରୁଦ୍ରରାଜଙ୍କ ଅଧ୍ୟକ୍ଷତାରେ ହରିପୁର ଗ୍ରାମ ପଞ୍ଚାୟତରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ଆରକ୍ଷୀ ଅଧୀକ୍ଷକ ବିବେକାନନ୍ଦ ଶର୍ମାଙ୍କ ସମେତ ଜିଲ୍ଲାସ୍ତରୀୟ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ରାଜ୍ୟରେ ସାଇବର ଠକେଇକୁ ପ୍ରତିହତ କରିବା ଲକ୍ଷ୍ୟ ନେଇ 34ତମ ରାଜ୍ୟସ୍ତରୀୟ ସମନ୍ୱୟ କମିଟି ବୈଠକ ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଯାଇଛି। ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସାଇବର ଠକେଇର ବିଭିନ୍ନ ଦିଗ ଉପରେ ଆଲୋଚନା ହୋଇଛି। ସାଇବର ଠକେଇ ନେଇ ବ୍ୟାପକ ଜନସଚେତନତା କାର୍ଯ୍ୟକ୍ରମର ଆୟୋଜନ ଏବଂ ଠକେଇରେ ସମ୍ପୃକ୍ତ ବ୍ୟକ୍ତିବିଶେଷଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ପରାମର୍ଶ ଦେଇଛନ୍ତି। ନବରଙ୍ଗପୁରଠାରେ ଜିଲ୍ଲାପାଳ ଡକ୍ଟର ମହେଶ୍ୱର ସ୍ୱାଇଁଙ୍କ ଉପସ୍ଥିତିରେ ଆନ୍ତଃରାଜ୍ୟସ୍ତରୀୟ ପ୍ରବାସୀ ଶ୍ରମିକ ସଚେତନତା ରଥର ଶୁଭାରମ୍ଭ କରାଯାଇଛି। ଏହି ରଥ 10 ଦିନ ଧରି ସମସ୍ତ ବ୍ଲକ ସହ ଗ୍ରାମପଞ୍ଚାୟତରେ ପ୍ରବାସୀ ଶ୍ରମିକମାନଙ୍କୁ ନିରାପଦ ତଥା ଆଇନସମ୍ମତ ଭାବରେ ବାହାର ରାଜ୍ୟକୁ ଯାଇ କାର୍ଯ୍ୟ କରିବା ସମ୍ପର୍କରେ ବାର୍ତ୍ତା ଓ ସଚେତନତା ପ୍ରସାରଣ କରିବ। ବୌଦ୍ଧ ଜିଲ୍ଲାପାଳ ବିଭୂତିଭୂଷଣ ନାୟକ ହରଭଙ୍ଗା ବ୍ଲକର ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କରିବା ସହିତ ତଦାରଖ କରିଛନ୍ତି। ଏକ୍ ବେଡ୍ ମା କେ ନାମ ପ୍ରସ୍ତୁତିର ସମୀକ୍ଷା କରିବା ସହ ବାଣୀଭୂଷଣପୁର, ପୁରୁଣାକଟକ ଓ ରାଧାନଗରଠାରେ ଥିବା ଫାର୍ମର ପରିଦର୍ଶନ କରିଛନ୍ତି। ଜିଲ୍ଲାପାଳ ଲୁଣିବାହାଲ ଗ୍ରାମପଞ୍ଚାୟତର ଜଣେ ହିତାଧିକାରୀ ଅନ୍ତୋଦୟ ଘର ପରିଦର୍ଶନ କରିଥିଲେ। ନୂଆପଡ଼ା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ରାଜେନ୍ଦ୍ର ପ୍ରସାଦ ଢୋଲକିଆଙ୍କର ଆଜି ଶେଷକୃତ୍ୟ ସମ୍ପନ୍ନ ହେବ। ବିଧାୟକଙ୍କ ପାର୍ଥିବ ଶରୀର ଖରିଆର ରୋଡ଼ରେ ପହଞ୍ଚିବା ପରେ ଏକ ଶୋଭାଯାତ୍ରାରେ ଖରିଆର ରୋଡ଼ରୁ ନୂଆପଡ଼ାର ଏକତା ଛକ ପର୍ଯ୍ୟନ୍ତ ଏବଂ ଏହାପରେ ଜ୍ଞାନଜ୍ୟୋତି ବିଦ୍ୟାଳୟଠାରେ ଅନ୍ତିମ ଦର୍ଶନ ପାଇଁ ପାର୍ଥିବ ଶରୀରକୁ ରଖାଯାଇଛି। ବହୁ ବିଶିଷ୍ଟ ବ୍ୟକ୍ତି ସ୍ୱର୍ଗତ ଢୋଲକିଆଙ୍କର ଶେଷ ଦର୍ଶନ କରୁଛନ୍ତି। ନୂଆପଡ଼ା ଆସନରୁ 4 ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିବା ସ୍ୱର୍ଗତ ଢୋଲକିଆଙ୍କର ଗତକାଲି 68 ବର୍ଷ ବୟସରେ ପରଲୋକ ହୋଇଥିଲା। ପାଣିପାଗ ଦକ୍ଷିଣ ଓଡ଼ିଶା ଏବଂ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ପ୍ରଭାବରେ ଆଜିଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବା ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା ଅନୁସାରେ ଆସନ୍ତା 24 ଘଣ୍ଟା ମଧ୍ୟରେ 8ଟି ଜିଲ୍ଲାରେ ଝଡ଼ ତୋଫାନ ଏବଂ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଗୁରୁବାରଠାରୁ ବର୍ଷାର ପରିମାଣ ବଢ଼ିବା ନେଇ ଅନୁମାନ କରାଯାଉଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ଉପରାଷ୍ଟ୍ରପତି ପଦ ପାଇଁ ଦିଲ୍ଲୀର ନୂତନ ସଂସଦ ଭବନରେ ଚାଲିଛି ମତଦାନ। ଆଦିବାସୀ ବହୁଳ ଅଞ୍ଚଳରେ ଶିକ୍ଷାର ଉନ୍ନତିର ସମୀକ୍ଷା କଲେ ରାଜ୍ୟପାଳ। ଘରୋଇ ହିଂସା ଓ ମହିଳାଙ୍କ ସୁରକ୍ଷା ସମ୍ପର୍କିତ ରାଜ୍ୟସ୍ତରୀୟ ପ୍ରଶିକ୍ଷଣ ଶିବିରକୁ ଉଦ୍ଘାଟନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏବଂ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଆଜିଠାରୁ ବର୍ଷା ଲାଗି ରହିବା ନେଇ ପାଣିପାଗ କେନ୍ଦ୍ରର ସୂଚନା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।